ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ଅବସରରେ ଆସନ୍ତାକାଲି ଲୋକସଭାରେ ସ୍ୱତନ୍ତ୍ର ଆଲୋଚନା, ଦେଶମାତୃକା ଏବଂ ସୁରକ୍ଷା ପାଇଁ ପ୍ରତିରକ୍ଷା କର୍ମଚାରୀଙ୍କ ପ୍ରତିବଦ୍ଧତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ପାଳନ କରାଯାଉଛି ସଶସ୍ତ ବାହିନୀ ପତାକା ଦିବସ, ଉମ୍ମିଦ ପୋର୍ଟାଲରେ ଶେଷ ହୋଇଛି ୱାକଫ୍ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଅପଲୋଡ ପ୍ରକ୍ରିୟା, ଉତ୍ତର ଗୋଆର ଆର୍ପୋରା ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି, ଏବଂ ଭାରତ ଦକ୍ଷିଣ ଆଫ୍ରିକା 3 ମ୍ୟାଚ୍ ବିଶିଷ୍ଟ ପୁରୁଷ ହକି ପ୍ରତିଯୋଗିତାରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ୍. ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ଅବସରରେ ଆସନ୍ତାକାଲି ଲୋକସଭାରେ ସ୍ୱତନ୍ତ୍ର ଆଲୋଚନା କରାଯିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦନରେ ଆଲୋଚନା ଆରମ୍ଭ କରିବେ ବୋଲି ଜଣାପଡ଼ିଛି. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗତ ସପ୍ତାହର ପ୍ରାରମ୍ଭରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ମଧ୍ୟାହ୍ନ 12ଟାରେ ଆଲୋଚନା ଆରମ୍ଭ ହେବ. ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଥିଲା. ଆସନ୍ତା ମଙ୍ଗଳବାର ଲୋକସଭାରେ ନିର୍ବାଚନୀ ସଂସ୍କାର ଉପରେ ଆଲୋଚନା କରାଯିବ ବୋଲି ଶ୍ରୀ ରିଜିଜୁ ଗଣମାଧ୍ୟମକୁ କହିଥିଲେ.
ମିଟିଂ ଅଚ୍ଛି ତରହ ସେ ହୁଇ ହେ, ସହମତି ହୋ ପାୟା ହେ, ମନ୍ଡେ କୋ ଲୋକସଭା ମେ ବନ୍ଦେ ମାତରମ୍ 150 ସାଲ ପୁରେ ହୋନେ ପର ହମ ବିଶେଷ ଚର୍ଚ୍ଚା କରେଙ୍ଗେ, ଉସକେ ବାଦ ମଙ୍ଗଳବାର କୋ ଲୋକସଭା ମେ ଇଲେକ୍ସନ ରିଫର୍ମସ୍ କୋ ଲେକର କେ ହମ ଦିନ ଭର ଚର୍ଚ୍ଚା କରେଙ୍ଗେ। ମୈଁ ସବ ପାର୍ଟି କେ ନେତାଓଁ କୋ ଫିର ସେ ଅପିଲ କରନା ଚାହତା ହୁଁ, ହମ ସବ ଚାହତେ ହୈଁ କି ପାର୍ଲାମେଣ୍ଟ ହାଉସ ଅଚ୍ଛି ତରହ ସେ ଚଲେ।
ଦେଶମାତୃକା ଏବଂ ସୁରକ୍ଷା ପାଇଁ ପ୍ରତିରକ୍ଷା କର୍ମଚାରୀଙ୍କ ପ୍ରତିବଦ୍ଧତାକୁ ସମ୍ମାନ ପ୍ରଦର୍ଶନ ଲକ୍ଷ୍ୟ ନେଇ ସଶସ୍ତ ବାହିନୀ ପତାକା ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଏହି ଦିବସ ଅବସରରେ ସଶସ୍ତ ବାହିନୀ ପତାକା ଦିବସ ପାଣ୍ଠିକୁ ଅର୍ଥରାଶି ପ୍ରଦାନ ମାଧ୍ୟମରେ ଦେଶବାସୀ କୃତଜ୍ଞତା ଜ୍ଞାପନ କରିଥାନ୍ତି। କେନ୍ଦ୍ରୀୟ ସୈନିକ ବୋର୍ଡ ଏବଂ ରାଜ୍ୟ ସୈନିକ ବୋର୍ଡ ଦ୍ୱାରା ସେନାବାହିନୀର କର୍ମଚାରୀଙ୍କ ପାଇଁ ଗ୍ରହଣ କରାଯାଉଥିବା କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ କ୍ଷେତ୍ରରେ ଏହି ପାଣ୍ଠିକୁ ବିନିଯୋଗ କରାଯାଇଥାଏ। 1949 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ସଶସ୍ତ ବାହିନୀକୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଏକ ମାସର ଦରମା ସଶସ୍ତ ବାହିନୀ ପତାକା ଦିବସ ପାଣ୍ଠିକୁ ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ ସ୍ୱେଚ୍ଛାକୃତ ଭାବେ ପାଣ୍ଠିରେ ଯୋଗଦାନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ପ୍ରତିବଦ୍ଧତାର ସହିତ ଦେଶ ସୁରକ୍ଷାରେ ନିୟୋଜିତ ଥିବା ପ୍ରତ୍ୟେକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ପାଣ୍ଠିରେ ଆକୁଣ୍ଠ ଅର୍ଥରାଶି ପ୍ରଦାନ କରିବାକୁ ଦେଶବାସୀଙ୍କୁ ଉତ୍ସାହିତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସଶସ୍ତ ବାହିନୀର ନିଃସ୍ୱାର୍ଥପର ସେବା ରୂପକ ଋଣକୁ ପରିଶୋଧ କରିବା ସମ୍ଭବ ନୁହେଁ, ତଥାପି ଉଦାରତାର ସହିତ ପାଣ୍ଠିରେ ଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେନାମୁଖ୍ୟ ଜେନେରାଲ ଅନିଲ ଚୌହାନ ସଶସ୍ତ ବାହିନୀର ପଦାଧିକାରୀ ଏବଂ ଯବାନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ସେମାନଙ୍କର ଦୃଢ଼ ସେବା, ଅଦମ୍ୟ ମନୋଭାବ ଏବଂ ନିରନ୍ତର ଅବଦାନକୁ ଆଜି ଦେଶବାସୀ ସ୍ୱୀକାର କରୁଛନ୍ତି। ହରିୟାଣାର ଗୁରୁଗାଓଁଠାରେ ବ୍ରହ୍ମାକୁମାରୀଙ୍କ ଓମ୍ ଶାନ୍ତି ରିଟ୍ରିଏଟ୍ କେନ୍ଦ୍ରର ରୌପ୍ୟଜୟନ୍ତୀ ସମାରୋହ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ରାଜତ ରସିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଧ୍ୟାନର ଶକ୍ତି ମାଧ୍ୟମରେ ମନ, ବ୍ରହ୍ମାଣ୍ଡ ଏବଂ ଆତ୍ମ ବିଷୟରେ ଗଭୀର ସତ୍ୟକୁ ବ୍ରହ୍ମକୁମାରୀମାନେ ଧ୍ୟାନର ଶକ୍ତି ମାଧ୍ୟମରେ ଉନ୍ମୋଚନ କରିଛନ୍ତି ବୋଲି ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ସେ କହିଛନ୍ତି, ସେମାନଙ୍କର ନିରନ୍ତର ପ୍ରୟାସ ଭାରତ ତଥା ବିଶ୍ୱର ଅଗଣିତ ସାଧକଙ୍କ ପାଇଁ ଶାନ୍ତି, ପବିତ୍ରତା ଓ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିପାରିଛି। ଅନ୍ତର୍ନିହିତ ସ୍ଥିରତାର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ସହଜ ଏବଂ ସରଳ ଜୀବନଯାପନ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ମନକୁ ସ୍ଥିର ରଖିବା ଅତ୍ୟନ୍ତ ଜରୁରୀ। ଏହି ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ଅନ୍ତର୍ନିହିତ ସ୍ୱଷ୍ଟତା ଏବଂ ନୈତିକ ଶକ୍ତିର ଗୁରୁତ୍ୱ ଉପରେ ବାପୁଜୀଙ୍କ ଶିକ୍ଷାକୁ ସ୍ମରଣ କରିଛନ୍ତି। ବର୍ଷବ୍ୟାପୀ ପାଳିତ ହେବାକୁ ଥିବା ରଜତ ଜୟନ୍ତୀ ସମାରୋହ ଶାନ୍ତି, ସଦ୍ଭାବ ଏବଂ ଆଧ୍ୟାତ୍ମିକ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ବ୍ରହ୍ମାକୁମାରୀ ସଂଗଠନର ମିଶନକୁ ଅଧିକ ସଶକ୍ତ କରିବ ବୋଲି ଉପରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ସଂଯୁକ୍ତ ୱାକଫ୍ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ 1995 ଉମିଦ୍ ପୋର୍ଟାଲ୍ରେ ୱାକଫ୍ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଅପ୍ଲୋଡ୍ କରିବା ପ୍ରକ୍ରିୟା ଗତକାଲି ଆନୁଷ୍ଠାନିକ ଭାବେ ବନ୍ଦ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସମ୍ପର୍କରେ ସୂଚନା ଦେଇ କହିଛି, ଉମିଦ୍ ଆଇନ ଏବଂ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୋର୍ଟାଲ୍ର 6 ମାସ ସମୟସୀମା ଶେଷ ହୋଇଛି। 5 ଲକ୍ଷରୁ ଅଧିକ ୱାକଫ୍ ସମ୍ପତ୍ତି ସଂକ୍ରାନ୍ତ ବିବରଣୀ ପୋର୍ଟାଲ୍ରେ ଅପ୍ଲୋଡ୍ ହୋଇଥିବା ବେଳେ 2 ଲକ୍ଷରୁ ଅଧିକ ସମ୍ପତ୍ତିକୁ ମନୋନୀତ ଅନୁମୋଦନକାରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମନ୍ତ୍ରଣାଳୟ କହିଛି, ଯାଞ୍ଚ ପରେ 10,869 ସମ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ବେଳେ 2,13,000 ଅଧିକ ସମ୍ପତ୍ତି ପ୍ରସ୍ତୁତକର୍ତ୍ତାଙ୍କ ଦ୍ୱାରା ଦାଖଲ ହୋଇଛି। ମନ୍ତ୍ରଣାଳୟ କହିଛି, ସଚିବ ସ୍ତରରେ ଅନୁଷ୍ଠିତ ସମୀକ୍ଷା ବୈଠକ ଯୋଗୁଁ ତାଲିମ କର୍ମଶାଳା ଏବଂ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୱାକଫ୍ ବୋର୍ଡ ଏବଂ ସଂଖ୍ୟାଲଘୁ ବିକାଶ ସହିତ ନିରନ୍ତର ସମନ୍ୱୟ ରକ୍ଷା ମାଧ୍ୟମରେ ବୃହତ ଜାତୀୟ କାର୍ଯ୍ୟକୁ କାର୍ଯ୍ୟକାରୀ କରାଯାଇଛି। କର୍ମଶାଳା ଏବଂ ତାଲିମ ଅଧିବେଶନର ଆୟୋଜନ କରାଯାଇଥିଲା। ୱାକଫ୍ ବୋର୍ଡ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଅଧିକାରୀଙ୍କୁ ଅପ୍ଲୋଡ୍ ପ୍ରକ୍ରିୟା ନେଇ ଦିଲ୍ଲୀରେ ଏକ 2-ଦିନିଆ ମାଷ୍ଟର ଟ୍ରେନର କର୍ମଶାଳା ଆୟୋଜିତ ହୋଇଥିଲା ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ କେତେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ 7 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳ ସୋକ୍ ଟର୍ନେଲ୍ ସମେତ 125 ପ୍ରକଳ୍ପ ଅନ୍ତର୍ଭୁକ୍ତ। ଉଦ୍ଘାଟନୀ ସମାରୋହରେ ଶ୍ରୀ ସିଂ କହିଛନ୍ତି, ଏହି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଭାରତୀୟ ସେନା ଏବଂ ସୀମା ସଡ଼କ ସଂଗଠନ କର୍ମଚାରୀଙ୍କ ସର୍ବୋଚ୍ଚ ବଳିଦାନକୁ ସ୍କରଣ କରାଉଛି। ଲେହରେ ସୋକ୍ ଟର୍ନେଲ୍ ଲଦାଖରେ ଏକ ପରିବର୍ତ୍ତନକାରୀ ପ୍ରକଳ୍ପ ଭାବେ ଉଭା ହେବା ସହ ଅତ୍ୟଧିକ ଥଣ୍ଡା ସମୟରେ ପାଣିପାଗ ସଂଯୋଗ ତଥା ଯୋଗାଯୋଗ କ୍ଷେତ୍ରକୁ ଗତିଶୀଳ କରିବ। ସୋକ୍ ଟର୍ନେଲ୍ଗୁଡ଼ିକ ସେହି ଅଞ୍ଚଳର ବିକାଶ, ପର୍ଯ୍ୟଟନ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଶ୍ରୀ ସିଂ କହିଛନ୍ତି।
सिक्योरिटी की बात करें तो वहां कनेक्टिविटी के ये टूल्स और भी इम्पॉर्टेंट हो जाते हैं, क्योंकि बॉर्डर एरिया में जो रोड बनते हैं वो सिर्फ सड़क भर नहीं होते, बल्कि सिक्योरिटी, इकोनॉमी और आर्म्ड फोर्सेस की मोबिलिटी और डिजास्टर मैनेजमेंट सभी के लिए लाइफ टाइम जैसे होते हैं। आज लद्दाख में उद्घाटित किया जा रहा श्योक टनल भी इसका एक बड़ा उदाहरण है।
ଉତ୍ତର ଗୋଆର ଆର୍ପୋରା ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 25 ବୃଦ୍ଧି ପାଇଛି। ମୁଖ୍ୟତଃ କ୍ଲବ୍ର କର୍ମଚାରୀ ଏବଂ 4 ପର୍ଯ୍ୟଟକ ସେଥିମଧ୍ୟରେ ଅନ୍ତର୍ଭୁକ୍ତ। ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। 6 ଏହି ଘଟଣାରେ ଆହତ ହୋଇଛନ୍ତି। ଅଗ୍ନିଶମ, ଜରୁରୀକାଳୀନ ସେବା ଏବଂ ପୁଲିସ୍ ବାହିନୀ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଅଧିକାଂଶ ବ୍ୟକ୍ତିଙ୍କର ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା କହିଛନ୍ତି। କ୍ଲବ୍ଟି ଅଗ୍ନିସୁରକ୍ଷା ନିୟମ ପାଳନ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗୋଆର ପୁଲିସ୍ ମହାନିର୍ଦ୍ଦେଶକ ଆଲୋକ କୁମାର କହିଛନ୍ତି, ଅଗ୍ନିକୁ ନିୟନ୍ତ୍ରଣ କରାଯିବା ସହିତ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ଘଟଣାର ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୃଥକ ପୃଥକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ ଏବଂ ଉପରାଷ୍ଟ୍ରପତି ରାଧାକୃଷ୍ଣନ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାର ସ୍ଥିତି ନେଇ ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ସାୱନ୍ତଙ୍କ ସହ ଆଲୋଚନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରଦାନ ନେଇ ସେ ଘୋଷଣା କରିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା 3 ବିଶିଷ୍ଟ ପୁରୁଷ ହକି ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। କେପ୍ଟାଉନ୍ର ସ୍ଟେନ୍ବାସ୍କୋଠାରେ ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଆରମ୍ଭ ହେବ। 9 ଏବଂ 10 ଅନ୍ୟ 2 ମ୍ୟାଚ୍ ଖେଳାଯିବ। ଚଳିତ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ହକି ଦଳର ଏହା ହେଉଛି ଶେଷ ଆନ୍ତର୍ଜାତିକ ଗସ୍ତ କାର୍ଯ୍ୟକ୍ରମ। ବିଶ୍ୱ ତାଲିକାରେ ଭାରତ 7 ସ୍ଥାନରେ ଏବଂ ଦକ୍ଷିଣ ଆଫ୍ରିକା 12 ସ୍ଥାନରେ ରହିଛି। ଏସୀୟ କପ୍ 2025 ଟାଇଟଲ୍ ହାସଲ ପରେ ଭାରତୀୟ ହକି ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ଅବସରରେ ଆସନ୍ତାକାଲି ଲୋକସଭାରେ ସ୍ୱତନ୍ତ୍ର ଆଲୋଚନା। ଦେଶମାତୃକା ଏବଂ ସୁରକ୍ଷା ପାଇଁ ପ୍ରତିରକ୍ଷା କର୍ମଚାରୀଙ୍କ ପ୍ରତିବଦ୍ଧତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ପାଳନ କରାଯାଉଛି ସଶସ୍ତ ବାହିନୀ ପତାକା ଦିବସ। ଉମିଦ୍ ପୋର୍ଟାଲ୍ରେ ଶେଷ ହୋଇଛି ୱାକଫ୍ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଅପ୍ଲୋଡ୍ ପ୍ରକ୍ରିୟା ଏବଂ ଭାରତ ଦକ୍ଷିଣ ଆଫ୍ରିକା 3 ମ୍ୟାଚ୍ ବିଶିଷ୍ଟ ପୁରୁଷ ହକି ପ୍ରତିଯୋଗିତାରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।